ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, 2047 ସୁଦ୍ଧା ଭାରତ 32 ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହେବ, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ. ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଛନ୍ତି, ସମବାୟ ମନ୍ତ୍ରଣାଳୟ ଗତ 4 ବର୍ଷ ମଧ୍ୟରେ ଆରମ୍ଭ କରିଛି 60ଟି ନୂତନ ପଦକ୍ଷେପ. ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବଡ଼ଦେଉଳ ଅଭିମୁଖେ ଯାତ୍ରା କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି. ଆସନ୍ତାକାଲି ଅନୁଷ୍ଠିତ ହେବ ରଥାରୂଢ଼ ମହାପ୍ରଭୁଙ୍କ ସୁନାବେଶ. 12 ଦେଶ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି ନେଇ ଘୋଷଣାପତ୍ର ସ୍ୱାକ୍ଷର କଲେ ଆମେରିକା ରାଷ୍ଟ୍ରପତି, ଏବଂ ଏଜବାଷ୍ଟନ୍ ଟେଷ୍ଟରେ ଭାରତର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି. ଭାରତରେ ପ୍ରଣୟନ ହେଉଥିବା ରଣନୀତିକ ନୀତିଗୁଡ଼ିକ ଆସନ୍ତା 2047 ସୁଦ୍ଧା ଦେଶକୁ 4 ଟ୍ରିଲିୟନ୍ ଡଲାରରୁ 32 ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ କରିବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି. ବେଙ୍ଗାଲୁରୁରେ ଅନୁଷ୍ଠିତ ଆଇଆଇଟି ମାଡ୍ରାସ୍ର ସଙ୍ଗମ, 2025 ଗ୍ଲୋବାଲ୍ ଇନୋଭେସନ୍ ଏବଂ ଆଲୁମିନି ସମ୍ମିଳନୀରେ ଯୋଗଦେଇ ଶ୍ରୀ ଗୋୟଲ ଏହା କହିଛନ୍ତି. ସରକାରଙ୍କ ଭବିଷ୍ୟତବାଦୀ ନୀତିଗୁଡ଼ିକ ଭାରତକୁ ବିଶ୍ୱର 5ମ ବୃହତ ଅର୍ଥନୀତି ଭାବରେ ସ୍ଥାନିତ କରିଥିବାବେଳେ 2028 ସୁଦ୍ଧା ଦେଶ 3ୟ ବୃହତ ଅର୍ଥନୀତିରେ ପରିଣତ ହେବ ବୋଲି ସେ କହିଛନ୍ତି. ସେ କହିଛନ୍ତି, ଭାରତ ବର୍ତ୍ତମାନ ବିଶ୍ୱସ୍ତରରେ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ. ସରକାରଙ୍କ ନୀତି ଏବଂ କାର୍ଯ୍ୟକ୍ରମଗୁଡ଼ିକ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତ୍ତା ତଥା ଅନ୍ୟାନ୍ୟ କ୍ଷେତ୍ରରେ ନେତୃତ୍ୱ ନେଉଛି ବୋଲି ସେ କହିଛନ୍ତି. ପୂର୍ବ ବଜେଟ୍ରେ ସରକାର ବିମ୍ଟେକ୍ ଇକୋସିଷ୍ଟମ ବିକଶିତ କରିବା ପାଇଁ 10,000 କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ. ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବା ପାଇଁ ଏବେ ସରକାର ଅତିରିକ୍ତ 10,000 କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ଶ୍ରୀ ଗୋୟଲ କହିଛନ୍ତି. ଗତ କ୍ୟାବିନେଟ୍ ବୈଠକରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପାଇଁ ସରକାର 1,00,000 କୋଟି ଟଙ୍କା ମଞ୍ଜୁର କରିଥିଲେ. ପ୍ରଯୁକ୍ତିବିଦ୍ୟା ନବସୃଜନକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଆସନ୍ତା 50 ବର୍ଷ ମଧ୍ୟରେ ଏ ଦିଗରେ ସରକାର ବିନା ସୁଧରେ ଋଣ ପ୍ରଦାନ କରିବାକୁ ଯୋଜନା ରଖିଛନ୍ତି ବୋଲି ଶିଳ୍ପମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି. ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଆସନ୍ତାକାଲିଠାରୁ 2-ଦିନିଆ କେରଳ ଗସ୍ତରେ ଯାଉଛନ୍ତି. ତ୍ରିଶୁର ଜିଲ୍ଲାର ଗୁରୁବାୟୁର ମନ୍ଦିରରେ ଶ୍ରୀ ଧନକଡ଼ ଆସନ୍ତା ସୋମବାର ପ୍ରାର୍ଥନା କରିବାର କାର୍ଯ୍ୟସୂଚୀ ରହିଛି. ସେହିଦିନ କୋଚିସ୍ଥିତ ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ଆଡ଼ଭାନ୍ସଡ୍ ଲିଗାଲ୍ ଷ୍ଟଡିଜ୍ ଏନ୍ୟୁଏଲ୍ଏସ୍ର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କ ସହ ଶ୍ରୀ ଧନକଡ଼ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି. ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ମିଳିତ ଜାତିସଂଘ ଚଳିତ ବର୍ଷକୁ ଆନ୍ତର୍ଜାତିକ ସମବାୟ ବର୍ଷ ଭାବେ ଘୋଷଣା କରିଛି. ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ଶନିବାର ଦିନ ଆନ୍ତର୍ଜାତିକ ସମବାୟ ଦିବସ ପାଳନ କରାଯାଏ. ଚଳିତ ବର୍ଷର ବିଷୟବସ୍ତୁ ରହିଛି, ସମବାୟ ଏକ ଉନ୍ନତ ବିଶ୍ୱ ପାଇଁ ଅନ୍ତର୍ଭୁକ୍ତିମୂଳକ ଏବଂ ନିରନ୍ତର ସମାଧାନ ନିର୍ମାଣ, ସମବାୟ କ୍ଷେତ୍ରର ସ୍ଥାୟୀ ବିକାଶକୁ ଏହା ପ୍ରତିଫଳିତ କରୁଛି. ଏ ଅବସରରେ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟର ଆନନ୍ଦଠାରେ ଦେଶର ପ୍ରଥମ ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି. ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ଗତ 4 ବର୍ଷ ମଧ୍ୟରେ ସମବାୟ ମନ୍ତ୍ରଣାଳୟ 60ଟି ନୂତନ ପଦକ୍ଷେପ ଆରମ୍ଭ କରିଛି. ଦରିଦ୍ର ତଥା ଗ୍ରାମାଞ୍ଚଳ ଲୋକଙ୍କ ଜୀବନକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ସମବାୟ ମନ୍ତ୍ରଣାଳୟ ପ୍ରତିଷ୍ଠା କରାଯାଇଥିଲା। ଶ୍ରୀ ଶାହା କହିଛନ୍ତି, ପ୍ରାୟ 40 ଲକ୍ଷ ଶ୍ରମିକ ସମବାୟ ଆନ୍ଦୋଳନରେ ସଂଶ୍ଳିଷ୍ଟ ଅଛନ୍ତି। ସମବାୟ କ୍ଷେତ୍ରରେ ନୀତି ନିର୍ଦ୍ଧାରଣ, ତଥ୍ୟ ବିଶ୍ଳେଷଣ, ରଣନୀତି ଏବଂ ଗବେଷଣା କ୍ଷେତ୍ରକୁ ଏହି ବିଶ୍ୱବିଦ୍ୟାଳୟ ଅଧିକ ସହଯୋଗ ପ୍ରଦାନ କରିବ ବୋଲି ଶ୍ରୀ ଶାହା କହିଛନ୍ତି। ବରିଷ୍ଠ ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ 3ୟ ଥର ପାଇଁ ରାଷ୍ଟ୍ରୀୟ ଜନତା ଦଳ ଆର୍ଜେଡିର ସଭାପତି ଭାବେ ପୁନଃନିର୍ବାଚିତ ହୋଇଛନ୍ତି। ଦଳର ସାଂଗଠନିକ ନିର୍ବାଚନରେ ସେ ଅପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇ ଦଳର ସଭାପତି ଦାୟିତ୍ୱ ନେଇଛନ୍ତି। ପରେ ପାଟନାଠାରେ ଅନୁଷ୍ଠିତ ଆର୍ଜେଡିର ଜାତୀୟ ପରିଷଦ ବୈଠକରେ ଆନୁଷ୍ଠାନିକ ଭାବେ ସେ ଦାୟିତ୍ୱ ନେଇଛନ୍ତି। ଜନତା ଦଳ ବିଭାଜନ ହେବା ପରେ ଆର୍ଜେଡି 1997 ଜୁଲାଇ 5 ଦିନ ଗଠିତ ହୋଇଥିଲା। ଶ୍ରୀକ୍ଷେତ୍ର ପୁରୀରେ ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ଯାତ୍ରା କରୁଛନ୍ତି। ଆଜି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ପରମ୍ପରା ଅନୁଯାୟୀ ଆଜି ସକାଳୁ ଶ୍ରୀଜୀଉଙ୍କର ନୀତିକାନ୍ତି ହେବା ସହ 3 ରଥ ଉପରେ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପହଣ୍ଡି ବିଜେ ପରେ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହେବା ସହ ଗଜପତି ଶ୍ରୀ ଦିବ୍ୟ ସିଂ ଦେବ ରଥ ଉପରେ ଛେରାପହଁରା କରିଥିଲେ। ଶାନ୍ତିଶୃଙ୍ଖଳାର ସହ ଏହି ସମସ୍ତ ନୀତି ନିର୍ଦ୍ଧାରିତ କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ସମ୍ପନ୍ନ କରାଯାଇଥିଲା। ଏହାପରେ ଶ୍ରୀଜୀଉମାନଙ୍କର ରଥଟଣା ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କର ବାହୁଡ଼ାଯାତ୍ରା ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମ ହୋଇଛି। ଆସନ୍ତାକାଲି ରଥାରୂଢ଼ ଶ୍ରୀଜୀଉମାନଙ୍କର ସୁନାବେଶ ଅନୁଷ୍ଠିତ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 12 ଦେଶ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି ଘୋଷଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ଏଥିରେ ସମ୍ପୃକ୍ତ ଦେଶଗୁଡ଼ିକ ଆମେରିକାକୁ ରପ୍ତାନୀ କରୁଥିବା ସାମଗ୍ରୀ ଉପରେ ଲାଗୁ ହେବାକୁ ଥିବା ବିଭିନ୍ନ ଶୁଳ୍କ ହାରକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯାଇଛି। ଏହି ପ୍ରସ୍ତାବଗୁଡ଼ିକୁ ଆସନ୍ତା ସୋମବାର ଦିନ ସମ୍ପୃକ୍ତ ଦେଶଗୁଡ଼ିକୁ ପଠାଯିବ। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଟ୍ରମ୍ପ କହିଛନ୍ତି କିଛି ଶୁଳ୍କ 70% ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ, ଯାହା ଆସନ୍ତା ଅଗଷ୍ଟ 1 କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଗତ ଏପ୍ରିଲ୍ରେ ଶ୍ରୀ ଟ୍ରମ୍ପ୍ ଅଧିକାଂଶ ଆମଦାନୀ ଉପରେ ମୂଳ 10% ଶୁଳ୍କ ଘୋଷଣା କରିଥିଲେ। ଚୀନ୍ ସମେତ କିଛି ଦେଶ ପାଇଁ ଆମେରିକା ପକ୍ଷରୁ ଉଚ୍ଚ ଶୁଳ୍କ ହାର ଘୋଷଣା କରାଯାଇଥିବାବେଳେ ବର୍ଦ୍ଧିତ ଶୁଳ୍କଗୁଡ଼ିକୁ ଜୁଲାଇ 9 ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଥିଲା। ଏପର୍ଯ୍ୟନ୍ତ ଆମେରିକା ଲଣ୍ଡନ ଏବଂ ଭିଏତନାମ ସହିତ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ କରିଛି, ତେବେ ଭାରତ କୌଣସି ଚୁକ୍ତିରେ ସ୍ୱାକ୍ଷର କରିନାହିଁ ବୋଲି ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି। ତେବେ ଭାରତର ଜାତୀୟ ସ୍ୱାର୍ଥକୁ ସୁହାଇବା ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଚୁକ୍ତିନାମାରେ ସ୍ୱାକ୍ଷର କରାଯିବ ବୋଲି ସେ କହିଛନ୍ତି। ବେଆଇନ ଅର୍ଥନୈତିକ କାରବାରରେ ସଂଶ୍ଲିଷ୍ଟ ଥିବା ଫେରାର ନିରବ ମୋଦିଙ୍କ ଭାଇ ନେହଲ ମୋଦିଙ୍କୁ ଆମେରିକୀୟ କର୍ତ୍ତୃପକ୍ଷ ଗିରଫ କରିଛନ୍ତି। ଆମେରିକାର ଆଇନ ବିଭାଗ ଏନେଇ ଭାରତକୁ ସୂଚନା ଦେଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଏବଂ ସିବିଆଇ ଦ୍ୱାରା ମିଳିତ ଭାବେ ଦାଖଲ କରାଯାଇଥିବା ପ୍ରତ୍ୟର୍ପଣ ଅନୁରୋଧ ପରେ ତାଙ୍କୁ ଗିରଫ କରାଯାଇଛି। ଆମେରିକା ପ୍ରଶାସନ ପକ୍ଷରୁ ରୁଜୁ ମାମଲା ଆଧାରରେ ତାଙ୍କ ବିରୋଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଦୁଇଟି ଯାକ ମାମଲାର ମଧ୍ୟରେ ଗୋଟିଏ ବେଆଇନ ଅର୍ଥ କାରବାର ଏବଂ ଅନ୍ୟଟି ଅପରାଧିକ ଷଡ଼ଯନ୍ତ୍ର। ତାଙ୍କର ପ୍ରତ୍ୟର୍ପଣ ପ୍ରକ୍ରିୟା ଚାଲୁ ରହିଛି ବୋଲି ଇଡି ସୂଚନା ଦେଇଛି। ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା 17 ହେବ ବୋଲି ଜଣାପଡ଼ିଛି। ଏହି ଶୁଣାଣି ସମୟରେ ନେହଲ ମୋଦି ଜାମିନ ପାଇଁ ଆବେଦନ କରିପାରନ୍ତି ବୋଲି ସୂଚନା ମିଳିଛି। ଜମ୍ମୁ କାଶ୍ମୀରର ରାମବନସ୍ଥିତ ଚନ୍ଦରକଟ ଲଙ୍ଗରଠାରେ ଅମରନାଥ ଯାତ୍ରାର ଏକ ତୀର୍ଥଯାତ୍ରୀ ବସ୍ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ପୂର୍ବରୁ ନିୟନ୍ତ୍ରଣ ହରାଇ ଫସି ରହିଥିବା ଅନ୍ୟ ଏକ ଗାଡ଼ି ସହ ଧକ୍କା ହେବା ଫଳରେ 4 ଯାନ କ୍ଷତିଗ୍ରସ୍ତ ହେବା ସହ 36 ଯାତ୍ରୀ ଆହତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆହତମାନଙ୍କୁ ନିକଟସ୍ଥ ରାମବନ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ଏକ ବସ୍ରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳରେ ପହଞ୍ଚାଯାଇଛି। ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଅମରନାଥ ଯାତ୍ରା କରୁଥିବା ତୀର୍ଥଯାତ୍ରୀଙ୍କ ଗାଡ଼ି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେବା ସହ ଆହତମାନଙ୍କ ଚିକିତ୍ସାକୁ ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ କହିଛନ୍ତି। ଖେଳ ଖବର ଏଜିବେଷ୍ଟନ୍ ଟେଷ୍ଟରେ ଭାରତର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି ରହିଛି। ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଏହି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଆଜି ଚତୁର୍ଥ ଦିନର ଖେଳ ଭାରତ ଗତକାଲିର ସ୍କୋର 1 64 ରନ୍ରୁ ଆରମ୍ଭ କରିଥିଲା। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 4 ବିନିମୟରେ 246 ରନ୍ ସଂଗ୍ରହ କରିଥିଲା। ଭାରତ 426 ରନ୍ରେ ଆଗୁଆ ରହିଛି। ଭାରତର ବ୍ୟାଟ୍ସମ୍ୟାନ୍ ଅଧିନାୟକ ଶୁଭମନ୍ ଗିଲ୍ ଓ ରବୀନ୍ଦ୍ର ଜାଡେଜା କ୍ରିଜ୍ରେ ଅପରାଜିତ ଅଛନ୍ତି। ପ୍ରଥମ ଇନିଂସରେ ଆୟୋଜକ ଇଂଲଣ୍ଡ 407 ରନ୍ କରିଥିବା ବେଳେ ଭାରତ 587 ରନ୍ କରିଥିଲା। 19 କମ୍ ଏସୀୟ ମହିଳା ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ରେ ଭାରତର ଅନାହତ ସିଂ ଚୀନ୍ର ଚେଙ୍ଗ୍ ଟିସିଙ୍କୁ 3-0 ହରାଇ ଟାଇଟଲ୍ ହାସଲ କରିଛନ୍ତି। ଦକ୍ଷିଣ କୋରିଆର ଜିମ୍ସିଓଠାରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଭାରତ 11-7, 11-2, 11-8 ସେଟ୍ରେ ବିଜୟ ଲାଭ କରି ସ୍ୱର୍ଣ୍ଣପଦକ ହାସଲ କରିଛି। ବେଜିଂଠାରେ ଅନୁଷ୍ଠିତ ଏସୀୟ ପାରା ତୀରଚାଳନା 2025 ପ୍ରତିଯୋଗିତାର ଭାରତ 2 ସ୍ୱର୍ଣ୍ଣପଦକ ହାସଲ କରିଛି। ମହିଳା ବର୍ଗରେ ଭାରତ ପକ୍ଷରୁ ମିଳିତ ଭାବେ ଶୀତଳ ଦେବୀ ଏବଂ ଜ୍ୟୋତି ଚୀନ୍କୁ 148-143 ପଏଣ୍ଟରେ ହରାଇ ସ୍ୱର୍ଣ୍ଣପଦକ ଜିତିଛନ୍ତି। ସେହିପରି ପୁରୁଷ ବର୍ଗରେ ହରବିନ୍ଦର ସିଂ ଓ ଭାବନା ମିଳିତ ଭାବେ ବିଜୟ ହାସଲ କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 2047 ସୁଦ୍ଧା ଭାରତ 32 ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହେବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଛନ୍ତି ସମବାୟ ମନ୍ତ୍ରଣାଳୟ ଗତ 4 ମଧ୍ୟରେ ଆରମ୍ଭ କରିଛି 60 ନୂତନ ପଦକ୍ଷେପ। ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବଡ଼ ଦେଉଳ ଅଭିମୁଖେ ଯାତ୍ରା କରୁଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଆସନ୍ତାକାଲି ଅନୁଷ୍ଠିତ ହେବ ରଥାରୂଢ଼ ମହାପ୍ରଭୁଙ୍କ ସୁନାବେଶ। 12 ଦେଶ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି ନେଇ ଘୋଷଣାପତ୍ର ସ୍ୱାକ୍ଷର କଲେ ଆମେରିକା ରାଷ୍ଟ୍ରପତି। ଏବଂ ଏଜବାଷ୍ଟନ୍ ଟେଷ୍ଟରେ ଭାରତର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା।